ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ଗୁଟେ ଦେଶ ଗୁଟେ ନିର୍ବାଚନ ପ୍ରସ୍ତାବକେ ମିଳିଲା କ୍ୟାବିନେଟ୍ର ଅନୁମୋଦନ। ଆକାଶମାର୍ଗନୁ ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ ଇଲାକାର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସରଲା ଯାଞ୍ଚ ଆଉ ରାଜ୍ୟର ସବୁ ଜିଲ୍ଲାନ ଆଇବା କାଇଲୁ ମୂଲ ହେବା ବିକାଶ ମେଳା। ଦେଶେ ଗୁଟେ ଦେଶ ଗୁଟେ ନିର୍ବାଚନ ପ୍ରସ୍ତାବକେ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାଟି ହୋଇଥିବାର କେନ୍ଦ୍ର କ୍ୟାବିନେଟ୍ ବୈଠକଟି ଏହି ନିଷ୍ପଭି ନିଆଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ସଂସଦର ଶୀତକାଳୀନ ଅଧିବେଶନଟି ଗୋଟେ ଦେଶ ଗୋଟେ ନିର୍ବାଚନ ଉପରେ ବିଧେୟକ ଉପସ୍ଥାପନ କରାଯିବା ବୋଲି ସେ କହିଛନ୍। ଆଗର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏହି କମିଟି ଲୋକସଭା ନିର୍ବାଚନ ଆଗନୁ ମାର୍ଚ୍ଚ ମାସେ କ୍ୟାବିନେଟ୍ରେ ଗୋଟେ ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥି ସାରା ଦେଶ ଏକାସାଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କରବାରକେ ସୁପାରିଶ କରାଯାଇଥିଲା। ଇତାର ସହିତ ଲୋକସଭା ଓ ବିଧାନସଭା ନିର୍ବାଚନର 100 ଦିନ ଭିତରେ ନଗର ନିଗମ ନିର୍ବାଚନ ଭିଲ୍ କରବାରକେ ପ୍ରସ୍ତାବ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗନୁ ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ ଇଲାକା ପରିଦର୍ଶନ କରିଛନ୍। ବନ୍ୟାସ୍ଥିତି ସମୀକ୍ଷା ଉତ୍ତରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲାର 6ଟା ବ୍ଲକର 8,000 ହେକ୍ଟର ଚାଷ ଜମି ପାଇଁଥି ପୋଡ଼ିଯାଇଛି। ଖାସକରି 3ଟା ବ୍ଲକର 35ଟା ଗ୍ରାମ ପଞ୍ଚାୟତ ବୟର୍ଥି ପ୍ରଭାବିତ ହୋଇଛି। ତଲିଆ ଇଲାକାନ 2,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇକରି ବନ୍ୟା ଆଶ୍ରୟସ୍ଥଳନ ରଖାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁବର୍ଣ୍ଣରେଖା ନଦୀଥି ବନ୍ୟାସ୍ଥିତି ଆୟତ କରିବା ଲାଗି ପଦକ୍ଷେପ ନିଆଯାଉଛି। ବୟର ଥାଇ ପ୍ରତିକାର ଲାଗି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଯୋଜନା ତିଆରି କରବାରକେ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁସାରେ ଆସବାର ଉତ୍ତରୁ ଇଟାକେ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୁରମୁଣ୍ଡାରୁ ପ୍ରବଳ ବର୍ଷା ହେବା କାରଣରୁ ବାଲେଶ୍ୱରରେ ମଧ୍ୟ ବର୍ଷା ଜୋର ହେବା କାରଣରୁ ଯେଉଁ ବନ୍ୟା ଆସିଛି ସେ ବନ୍ୟା ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉଦ୍ବେଗଜନକ ଅବସ୍ଥାରେ ଅଛି। ଆଜି ଯେତେବେଳେ ଏହାକୁ ଆକାଶ ମାର୍ଗରୁ ହେଲିକପ୍ଟରରେ ନିରୀକ୍ଷଣ କରାଗଲା, ମୁଁ ନିଜେ ତାକୁ ଦେଖିଲି। ସେଥିରେ ଆକ୍ଚୁଆଲି ଏବେ ବି ବଡ଼ ଜଟିଳ ଅବସ୍ଥାରେ ଅଛି। ଏଥିରେ ବିଶେଷ କରିକି 3ଟି ବ୍ଲକ ପ୍ରଭାବିତ ହୋଇଛି। ଆମ ଜିଲ୍ଲା ପ୍ରଶାସନ ତରଫରୁ 2,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ସୁରକ୍ଷିତ ଆଶ୍ରୟସ୍ଥଳକୁ। ଉଦ୍ଧାର କାର୍ଯ୍ୟ ପାଇଁ 8ଟି ଅଗ୍ନିଶମ ଦଳ, 3ଟି ଓଡ୍ରାଫ ଟିମ୍ ଏବଂ 1ଟି ଏନ୍ଡିଆର୍ଏଫ୍ ଟିମ୍ ଏଥିରେ ନିୟୋଜିତ ଅଛନ୍ତି। ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ମଧ୍ୟ ତାଙ୍କୁ ମୁତୟନ ବା ନିଯୁକ୍ତି କରାଯାଇଛି।
ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ଜଳକା ନଦୀ ବିପଦ ସଂକେତ ଉପରେ ବୋହୁଛି। ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଛନ୍ତି ଯେ ସୁବର୍ଣ୍ଣରେଖା ଲାଗି ବାଲେଶ୍ୱର 3ଟା ବ୍ଲକ ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇନ ବନ୍ୟାସ୍ଥିତି ଦେଖାଯାଇଛି। ପୁନି ଲାଗି ପାଏନ୍ ଯାଇନାହିଁ ପାରୁଥିବାରୁ ଏନ୍ତା ପରିସ୍ଥିତି ହୋଇଛି ବୋଲି ସେ କହିଛନ୍। ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଂକେତ 10.36 ମିଟର ଥିବାର ବେଳେ ସେନ 11.6 ମିଟର ପାଏନ୍ ଯାଉଛି। ସେନ୍ତା ମଥାନୀଠାରେ ଜଳକା ନଦୀର ଜଳସ୍ତର ବିପଦ ସଂକେତନୁ ସାମାନ୍ ଉପରେ ରହିଛି।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଭିତର ଆର୍ ବାହାର ରତ୍ନଭଣ୍ଡାର ନିରୀକ୍ଷଣ ଆର୍ ବୈଷୟିକ ଯାଞ୍ଚ ଆଜି ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ଆଉ ଶ୍ରୀମନ୍ଦିର ପ୍ରଶାସନର ଗୋଟେ ଦଲ ମିଶିକରି 4 ଘଣ୍ଟା ଧରିକରି ଯାଞ୍ଚ କରିଥିଲେ। ହେଲେ ଯାଞ୍ଚ ଦଲ ନିଜେ ପହଞ୍ଚିକରି କରିଥିବାର ଅନୁଧ୍ୟାନରୁ ସୁଡ଼ଙ୍ଗ ବାବଦେ କେନ୍ସି ସଂକେତ ନାଇଁ ପାଇ। ଜିପିଆର୍ଏସ୍ ସର୍ଭେ ଉତ୍ତରୁ ସୁଡ଼ଙ୍ଗ ଅଛେ କି ନାଇଁ ନ ସେଟା ସ୍ୱଷ୍ଟ ହେବା ସେନ୍ତା ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଛି। ଫିଜିକାଲ ଯାଞ୍ଚରୁ କାନ୍ଥ ଆର୍ ଚଟାନ ଦେଖାଯାଇଛି। ହେଲେ ରାଡାର ସର୍ଭେ ଦରକାର ରହିଥିବାରୁ ଆଉ ଥରେ ଯାଞ୍ଚ କରବାର ଲାଗି ବିଶେଷଜ୍ଞମାନଙ୍କର ମତାମତ ନେଇକରି ପଦକ୍ଷେପ ନିଆଯିବା ବୋଲି ସୂଚନା ମିଳିଛି। ଯାଞ୍ଚ ଆଗନୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକ ଉତ୍ତାରୁ ଉପରବେଳା 1 ବଜେ ଏଏସ୍ଆଇର ଅତିରିକ୍ତ ମହାନିର୍ଦ୍ଦେଶକ ଜାହ୍ନଭୀର ଶର୍ମାଙ୍କ ନେତୃତ୍ୱରେ 12 ଜଣିଆ କମିଟି ଆଉ ଶ୍ରୀମନ୍ଦିର ପ୍ରଶାସନର 14 ଜଣଙ୍କୁ ନେଇକରି ମୋଟ 26 ଜଣିଆ ସଦସ୍ୟ ମନ୍ଦିର ଭିତରକେ ଯାଇଥିଲେ। ତାର ଉତ୍ତରୁ ବାହାର ଭିତର ରତ୍ନଭଣ୍ଡାର ଚାବି ଖୋଲାଯିବାର ପରେ ବୈଷୟିକ ଯାଞ୍ଚ ମୂଲ ହୋଇଥିଲା। ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ତାଙ୍କର ପ୍ରତିକ୍ରିୟାଥି କହିଛନ୍ତି ଯେ ଆଜି ହୋଇଥିବା ଯାଞ୍ଚର ଭିଡ଼ିଓଗ୍ରାଫି କରାଯାଇଛି। ଜିପିଆର୍ଏସ୍ ସର୍ଭେ ମେସିନ୍ ଖୁବ୍ ଜଲ୍ଦି ଆସବା। 25 ତାରିଖ ତକ ଯାଞ୍ଚ ପ୍ରକ୍ରିୟା ଶେଷ କରବାର ଲାଗି ଗଠିତ ହୋଇଥିବା ଯାଞ୍ଚ ଦଲକେ କୁହାଯାଇଛି ବୋଲି ସେ କହିଛନ୍। ରତ୍ନଭଣ୍ଡାର ଯାଞ୍ଚ ବାବଦେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍,
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ କୃପାରୁ ଯେଉଁ କାର୍ଯ୍ୟକ୍ରମ ଥିଲା, ଯେଉଁ ସର୍ବେକ୍ଷଣ କାର୍ଯ୍ୟକ୍ରମ ଥିଲା, ଟେକ୍ନିକାଲ ସର୍ଭେ କାର୍ଯ୍ୟକ୍ରମ ଥିଲା, ଯେଉଁ ଏଏସ୍ଆଇଙ୍କ ଦ୍ୱାରା ତାହା ସମ୍ପନ୍ନ ହୋଇଛି। ଆଜି ପ୍ରଥମ ଦିନରେ ଏଏସ୍ଆଇର ଯେଉଁ ଆଡିସନାଲ ଡାଇରେକ୍ଟର ଜେନେରାଲ ଅଛନ୍ତି କନଜରଭେସନ ଶ୍ରୀଯୁକ୍ତ ଜାହାନବୀ ଶର୍ମା ଜୀ ସେ ଅଛନ୍ତି ମୋ ପାଖରେ। ତାଙ୍କ ନେତୃତ୍ୱରେ ଗୋଟେ 17 ଜଣିଆ ଟେକ୍ନିକାଲ ଟିମ୍ ଆଜି ପରୀକ୍ଷଣ କରିଛନ୍ତି। ଆଜି ପ୍ରିଲିମିନାରୀ ଇନ୍ସପେକ୍ସନ ଥିଲା ଏବଂ ଟେକ୍ନିକାଲ ସର୍ଭେଟି କରାଯାଇଛି, ଲେଜର ସର୍ଭେ କରାଯାଇଛି ଏବଂ ବିଭିନ୍ନ ଯେଉଁ ଯନ୍ତ୍ରପାତି ତାକୁ ଆମେ ପରମିସନ ଦେଇଥିଲୁ ସେହି ହିସାବରେ ତାକୁ କରାଯାଇଛି। ଆଜି ପାଖାପାଖି 3 ଘଣ୍ଟା ଧରି ଅପରାହ୍ନ 2ଟାରୁ ସନ୍ଧ୍ୟା 5ଟା ଯାଏଁ ଏବେ ପରୀକ୍ଷଣ ଚାଲିଥିଲା।
ଆପଣମାନେ ଖବର ଶୁଣୁଛ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ସବୁ ଜିଲ୍ଲାନ ଆଇବା କାଲିନୁ 22 ତାରିଖ ତକ ବିକାଶ ମେଳା ଆୟୋଜନ କରାଯିବା। ଏଥି ରାଜ୍ୟ ସରକାରଙ୍କର ଭିନ୍ ଭିନ୍ କଲ୍ୟାଣକାରୀ ଯୋଜନା ସାଙ୍ଗେ 100 ଦିନର ବିଭାଗୀୟ କାର୍ଯ୍ୟକଳାପ ଆର୍ ସଫଳତା ବିଷୟ ପ୍ରଚାର ପ୍ରସାର ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା କାଲି ପୁରୀନୁ ଇ ମେଳାର ଉଦ୍ଘାଟନ କରିବେ। ଇ ମେଳାଠି ଭିନ୍ ଭିନ୍ ବିଭାଗର 50ଟା ଷ୍ଟଲ ସାମିଲ ହେବାରକେ ଥିବାର ବେଳେ 25,000ରୁ ଅଧିକ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା 22 ତାରିଖ ଦିନ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଆର୍ ମୟୂରଭଞ୍ଜ ଜିଲ୍ଲାନ ହେବାରକେ ଥିବାର ମେଳାଠି ଯୋଗ ଦେବେ। ଇ 3 ଜିଲ୍ଲାକେ ଛାଡ଼ିଦେଲେ ବାକି 27ଟା ଜିଲ୍ଲାନ 2 ଉପମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟମାନେ ସାମିଲ ହେବେ। ବିଜେପି ସରକାରଙ୍କ 100 ଦିନ ପୂର୍ତ୍ତି ଉପଲକ୍ଷେ ପୁରୀ ଶରଧାବାଲିନ ଆଇବା କାଲି 10 ବଜେ ଗୋଟିଏ ବଡ଼ ଜନସଭା ହେବା। ଏଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାଙ୍ଗେ ରାଜ୍ୟର ବିଜେପି ସଭାପତି ମନମୋହନ ସାମଲ ଯୋଗଦେବେ। ଏଥି 2 ଉପମୁଖ୍ୟମନ୍ତ୍ରୀ ଆଉ ସବୁ ମନ୍ତ୍ରୀ ସାଂସଦ ଓ ବିଧାୟକମାନେ ଯୋଗଦେବେ। ଇତାର ସହିତ 15,000ରୁ ଅଧିକା କାର୍ଯ୍ୟକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଇବା 23 ତାରିଖ ଦିନ ଭୁବନେଶ୍ୱର ୟୁନିଟ୍ 5ର ସରକାରୀ ବାସଭବନ ହେବା। ସେଦିନ ସକାଳବେଳାର 11 ବଜେ ନୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ଲାଗି ଅନ୍ଲାଇନ୍ ପଞ୍ଜିକରଣ ଆଇବା କାଲ ଦିନର 11 ବଜେ ନୁ ମୂଲ ହେବା। ଏଥି ସବୁନୁ ଅଧିକା 1,000 ଲୋକ ପଞ୍ଜିକରଣ କରିପାରିବେ, ଯେନ୍ମାନେ କି ଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଏଥିଲାଗି ଇଚ୍ଛୁକ ଲୋକମାନେ ଜନଶୁଣାଣି ପୋର୍ଟାଲ ନାହିଁ ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍କେ ଯାଇକରି ପଞ୍ଜିକରଣ କରିପାରିବେ। ଇତାରୁତ୍ରୁ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର ଆଉ ପରିଚୟ ପତ୍ର ନେଇକରି ଅଭିଯୋଗ ଶୁଣାଣି ଶିବିରକେ ଲୋକମାନେ ଯାଇପାରିବେ। ଦଶରା ମାସର ଅନ୍ଧାରପକ ଆଜିନୁ ମୂଲ ହୋଇଛି। ଇ ପକ୍ଷକେ ପିତୃପକ୍ଷ ବୋଲି ବି କହେସନ୍। ଆଇବା ମାସର 2 ତାରିଖ ଉଆଁସ ଦିନ ତକ ଇ ପକ୍ଷ ଚାଲବା। ଇ ପକ୍ଷେ ପିତୃପୁରୁଷଙ୍କୁ ତିଳତର୍ପଣ ଆର୍ ପିଣ୍ଡଦାନ କରିଥିସନ୍। ପିତୃପୁରୁଷଙ୍କୁ ପିଣ୍ଡଦାନ ଆର୍ ମହାଳୟା ଶ୍ରାଦ୍ଧ ଲାଗି ଶ୍ରୀକ୍ଷେତ୍ର ପୁରୀନ ତୀର୍ଥରାଜ ମହୋଦଧି ଶ୍ୱେତଗଙ୍ଗା ମାର୍କଣ୍ଡ ଆର୍ ଇନ୍ଦ୍ରଦୁମ୍ନ ପୋଖରୀନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏସି। ଇ ସମୟଥି ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ହୋଇଥିବାରୁ ଦେବଦେବୀଙ୍କର ଶୁଇଥିବାର ବେଳେ ପିତୃକାର୍ଯ୍ୟ କରବାର କର୍ମକାଣ୍ଡଥି ବ୍ୟବସ୍ଥା ରହିଛି। ନୂଆପଡ଼ା ଜିଲ୍ଲା ଖଳିଆଲ ଏନ୍ଏସ୍ସି ତରଫୁ ଆଜି ସ୍ୱଚ୍ଛତା ପକ୍ଷ ମୂଲ ହୋଇଛି। ଆଇବା 15 ଦିନ ଧରିକରି ସ୍ୱଚ୍ଛତା ଲାଗି ନିଜର କର୍ତ୍ତବ୍ୟ ପାଳନ କରବାରକେ ଆହ୍ୱାନ ଦିଆଯାଇଛି। ଏହି ଅବସରରେ 1 ନମ୍ଘର ୱାର୍ଡନ ସଫେଇ କାର୍ଯ୍ୟକ୍ରମ ହୋଇଥିବା ବେଳେ ଖଡ଼ିଆଲ ଥାନା ପରିସରନ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଥାନା ପରିସର ସଫେଇ କରବାର ସାଙ୍ଗେ ଚାରାରୋପଣ ବିଲ୍ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଗାଁ ନ ଭୁଦପୁନୀ ଅବସରରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବୌଦ୍ଧଠାରେ ମହାନଦୀ ଥି ମହାପ୍ରଭୁଙ୍କ ଚାପ ଖେଳ ହୋଇଯାଇଛି। ଇତାର ଛଡ଼ା ଗାଁମାନଙ୍କେ ଭାଗବତ ପୂଜା ଆଲୋଚନା ନଗର ସଂକୀର୍ତ୍ତନ ସହିତ ପୂଜାପାଠ ବି ହୋଇଥିଲା। ସେନ୍ତା ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ଭାଗବତ ଜନ୍ମୋତ୍ସବ ପାଳିତ ହୋଇଯାଇଛି। ସୋହେଲା ବ୍ଲକର ଡୁମ୍ବେରପାଲି ଗାଁ ନ ଏହି ଅବସରରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ଲେଖିଥିବା ସମ୍ବଲପୁରୀ ଭାଗବତ ପାଠ କରାଯାଇଥିଲା। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସାହିତ୍ୟିକ ମନୋରଞ୍ଜନ ସାହୁ ଅଧ୍ୟାପକ ମୋହନ ସାହୁ ଆଉ ଶିକ୍ଷାବିତ୍ ଗିରିଜା ଆଚାର୍ଯ୍ୟ ଯୋଗ ଦେଇକରି ଭାଗବତ ଜନ୍ମ ପାଳନର ମହତ୍ୱ ବାବଦେ ଆଲୋଚନା କରିଥିଲେ। ପୁରୀ ଶ୍ରୀମନ୍ଦିର ଭିତରେ ଦର୍ଶନ ଶୃଙ୍ଖଳା ନେଇକରି ମୁଖ୍ୟ ପ୍ରଶାସକଙ୍କର ଅଧ୍ୟକ୍ଷତାଧି ଗୋଟିଏ ଜରୁରୀ ବୈଠକ ଗଲାକାଲି ହୋଇଯାଇଛି। ଶ୍ରୀମନ୍ଦିର ନାଟମଣ୍ଡପ ନ ଥିବା ସବୁ ଆଲମିରା ବାହାର କରାଯିବା, ଦର୍ଶନ ଲାଗି ଧାରିଜ ହୋଇଥିବା ଜାଗା ଓ ପ୍ରବେଶ ପଥନ ସିସିଟିଭି ଲଗାଯିବା ବୋଲି ବୈଠକଟି ନିଷ୍ପତ୍ତି ହୋଇଛି। ସେନ୍ତା ଭକ୍ତମାନଙ୍କ ଲାଗି ଧାଡ଼ି ପ୍ରବେଶ ପଥନ ସେଡ୍ର ବ୍ୟବସ୍ଥା କରାଯିବା। ଖୁବ୍ ଜଲ୍ଦି ଇ ବାବଦେ ସେବକମାନଙ୍କ ସହିତ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ବୈଠକଟି ସ୍ଥିର ହୋଇଛି। ମୌସୁମୀ ପ୍ରଭାବତି ଆଇବା 2 ଦିନ ରାଜ୍ୟର କେତେ ଜାଗାନ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଇବା କାଲ ଆର୍ ଆର ଦିନ ସୁନ୍ଦରଗଡ଼ ବୌଦ୍ଧ ସହିତ ରାଜ୍ୟର 11ଟା ଜିଲ୍ଲାନ ଧୁକାଧନ୍ଦୀ ସହିତ ବର୍ଷା ହେବା। ଏଥିଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗୁଟେ ଦେଶ ଗୁଟେ ନିର୍ବାଚନ ପ୍ରସ୍ତାବକେ ମିଳିଲା କ୍ୟାବିନେଟ୍ର ଅନୁମୋଦନ। ଆକାଶମାର୍ଗନୁ ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ ଇଲାକାର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସରଲା ଯାଞ୍ଚ ଆଉ ରାଜ୍ୟର ସବୁ ଜିଲ୍ଲାନ ଆଇବା କାଲିନୁ ମୂଲ ହେବା ବିକାଶ ମେଳା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।